ఏ అడ్వెంటిస్ట్ వరల్డ్ రేడియో कार्यक्रम जीवनधारा मु स्वप्ना प्रेम भरारे ओडिया सेवा जीवनधारा कार्यक्रम को स्वागत करुचि। प्रिय बंधु आसंतु आजर 30 मिनिट रो कार्यक्रम विषय रे जानिबा। प्रथम रे सुनिबा भक्तिमय गीत, यहाँ परे सुनिबा पिला मानकर आत्मीय कहानी ओ परिशेष रे पवित्र शास्त्र रु परमेश्वरकर आध्यात्मिक वाक्य सुनिबा। आसंतु ପିଲାମାନଙ୍କର ଆତ୍ମୀୟ କାହାଣୀ ଶୁଣିବା ପୂର୍ବେ ଶୁଣିବା ଗୋଟିଏ ଭକ୍ତିମୟ ଗୀତ।
ଶାନ୍ତ ପ୍ରଳୟ ମାଡ଼ି ଆସେ ତହି ସ୍ଥିରତା ନୁହଇ ତାର ବୁଡ଼ି ଯାଏ ପ୍ରଭୁ ଏ ଭବ ସାଗରେ ଦଦରା ନା ବଟି ମୋର ଅଶାନ୍ତ ପ୍ରଳୟ ମାଡ଼ି ଆସେ ତହି ତନୁ ହଇ ତାର ତୁମେ କା ବନ୍ଧୁ ଏହି ଜଗତର ତୁମେ କା ବନ୍ଧୁ ଏହି ଜଗତର ତୁମେ ମୋ ନାବି କବର ପ୍ରଭୁ ମୋ ପ୍ରଭୁ ମୋ ଶୁଣି ତୁମ ଡାକ ସୁର
ଶ୍ରୋତା। ଏହି ଭକ୍ତିମୟ ଗୀତ ଆପଣଙ୍କୁ କେମିତି ଲାଗିଲା? ଚାଲନ୍ତୁ ଏବେ ଶୁଣିବା ପିଲାମାନଙ୍କର କାହାଣୀ।
ନମସ୍କାର ପିଲାମାନେ, ଚାଲନ୍ତୁ ଆମେ ଆଉ ଥରେ ଗୋଟିଏ ସୌନ୍ଦର୍ଯ୍ୟ କାହାଣୀ ଶୁଣିବା। ଗତକାଲିରେ ଆମେ ଶୁଣିଥିଲୁ ଗଙ୍ଗାଧର ଓସ୍ତାଦଙ୍କ କାହାଣୀ। ସେହି କାହାଣୀକୁ ଆମେ ଆଗକୁ ବଢ଼ାଇବା। ଭାଗ ତିନି। ସେ ଆନନ୍ଦରେ ବିହିଳିତ ହୋଇ ପଡ଼ିଲେ। ଏତିକି ବେଳେ ସାନ ଭାଇ ତାଙ୍କଠାରୁ ଅନୁମତି ପ୍ରାର୍ଥନା କରିବା ପରେ ଦ୍ୱିତୀୟ ଗୀତ ଗାନ କଲା। ସେଥିରେ ସ୍ତାନସନ୍ ଆଚମ୍ବିତ ହୋଇ ଉଠିଲେ। ସଙ୍ଗୀତ ଶେଷରେ ବାଦଶାହା ଓ ତାନସନ୍ ସେମାନଙ୍କୁ ଧନ୍ୟବାଦ ଜଣାଇଲେ। ବାଦଶାହା କହିଲେ, କି ପ୍ରକାର ପୁରସ୍କାର ପାଇବାକୁ ଇଚ୍ଛା କରୁଛ ତୁମେ? ଦୁଇ ଭାଇ କିଛି କହିବା ଆଗରୁ ତାନସନ୍ କହିଲେ, ଜନାପାନ ମହାଶୟ, ଏମାନଙ୍କ ଉତ୍କୃଷ୍ଟ କଲା ପାଇଁ ଧନରତ୍ନ ପୁରସ୍କାର ନ ଦେଇ ଆପଣଙ୍କ ଗୋଟାଏ ହାତୀ ଉପହାର ଦିଅନ୍ତୁ। ଏ ପ୍ରକାର ଶ୍ରେଷ୍ଠ ଉପହାର ପାଇବା ପାଇଁ ଏମାନେ ଉପଯୁକ୍ତ। କଳାକାର ଭାଇ ଦୁଇ ଜଣ ରାଜସଭାରୁ ବାହାରି ଘରକୁ ଖାଲି ହାତରେ ଫେରିବା ଦେଖି ମା ପଚାରିଲେ, ବାସାଙ୍କ ଠାରୁ କି ପୁରସ୍କାର ପାଇଲ? ସାନ ଭାଇ କହିଲା, ଆମେ ପାଇଛୁ ସର୍ବଶ୍ରେଷ୍ଠ ପୁରସ୍କାର, ଯାହା ଏ ରାଜଧାନୀରେ ଓ ପର୍ଯ୍ୟନ୍ତ କେହି ବି ପାଇନଥାନ୍ତି। ମା ପଚାରିଲେ, ସେଟା କ'ଣ? ସାନ ଭାଇ କହିଲା, ରାଜାଘର ହାତୀଟିଏ ପାଇଛୁ, ତାକୁ ଦେଖି ଆମକୁ ସମସ୍ତେ ଧନ୍ୟ ଧନ୍ୟ କହିବେ। ଟିକିଏ ପରେ ଜଣେ ମାହୁନ୍ତ ହାତୀ ପିଠିରେ ବସି ଦୁଇ ଭାଇଙ୍କ ଘର ଆଗରେ ପହଞ୍ଚି କହିଲା, ଏ ହାତୀ ଆଜିଠାରୁ ତୁମର ହୋଇ ରହିଲା, ବାଦଶାହଙ୍କ ପୁରସ୍କାର ତୁମକୁ ଦେଇ ଯାଉଛି। ଏହା କହି ମାହୁନ୍ତ ତା ଘରକୁ ଫେରିଗଲା। ହାତୀ ରହିଲା ଦୁଇ ଭାଇଙ୍କ ଘର ଆଗରେ। ତାକୁ ଦେଖି ମା ପାଟି କଲେ, କିରେ, ଏ ହାତଟି ତୁମର କି କାମରେ ଆସିବ? ତୁମେ ଖାଇବ ନା ତାକୁ ଖାଇବାକୁ ଦେବ? ଏନେ ଦୁଇ ଭାଇଙ୍କ ମଜା ଦେଖ। ପୁରସ୍କାରଟା ସେମାନଙ୍କ ପାଇଁ ଦଣ୍ଡ ହୋଇ ଠିଆ ହେଲା। ପ୍ରତିଦିନ ହାତୀକୁ ଖାଇବାକୁ ପଡ଼ୁଥାଏ। ଦୁଇ ଭାଇ ସକାଳୁ ଉଠି ହାତୀର ସେବାରେ ଲାଗିଲେ। ତା ପାଇଁ ଖାଇବାକୁ ଆଣନ୍ତି, ବଜାରରୁ ଫଳମୂଳ କିଣି ଆଣି ତାକୁ ଖାଇବାକୁ ଦିଅନ୍ତି। ଗଛରୁ ଢାଲପତ୍ର ସଂଗ୍ରହ କରି ତା ଆଗରେ ଜମା କରନ୍ତି। ତାକୁ ସେ ସେହି କ୍ଷଣି ଖାଇ ଦିଏ। ଏମିତି କିଛି ଦିନ ଚାଲିଲା। ଦୁଇ ଭାଇଙ୍କ ସହିତ ସଙ୍ଗୀତ ଚର୍ଚ୍ଚା ବନ୍ଦ ହେଲା। ସକାଳଠାରୁ ସନ୍ଧ୍ୟା ଯାଏ ହାତୀରେ ସେବାରେ ବ୍ୟସ୍ତ ରହିଲେ। ହାତୀର ଖାଦ୍ୟ ଖର୍ଚ୍ଚ ତୁଲାଇବା ପାଇଁ ଘରର ବାସନ ସକୁ ଆସବାସ୍ତ୍ରପତ୍ର ବିକ୍ରି ହୋଇଗଲା। ହାତୀକୁ ଖାଇବାକୁ ଦେଇ ସେହି ପରିବାର ଭୋକରେ ଦିନ ବିତାଇଲେ। ଶେଷରେ ମା ଦୁଇ ପୁଅଙ୍କ ଉପରେ ରାଗିଯାଇ କହିଲେ, ତୁମେ ଦୁଇଟା କୁଲାଙ୍ଗର ନିତାନ୍ତ ଅଯୋଗ୍ୟ, ନିହାତି ନିର୍ବୁଦ୍ଧିଆ, ଖାଲି ଗୋଟାଏ ବିଦ୍ୟା ଜାଣିଥିଲେ କ'ଣ ହେବ? ତୁମ ମଥାରେ ସାମାନ୍ୟ ବୁଦ୍ଧି ବି ନାହିଁ। କିରେ, ରାଜା ଘରେ ସିନା ହାତୀ ରହିବ, ଗରିବ ଲୋକର ସେବା କି କାମରେ ଆସିବ? ଏବେ ତୁମେ ଗୋଟାଏ କାମ କର, ମନ୍ତ୍ରୀ ବୀରବଲଙ୍କ ପାଖକୁ ଯାଅ, ତାଙ୍କ ଗୋଡ଼ ତଳେ ପଡ଼, ଏ ବିପଦରୁ ରକ୍ଷା କରିବା ପାଇଁ ତାହାଙ୍କୁ କୁହ, ସେ ତୁମକୁ ଠିକ୍ ବାଟ ବତେଇ ଦେବ। ମାଙ୍କ କଥା ମାନି ଦୁଇ ଭାଇ ବୀରବଲଙ୍କ ସାକ୍ଷାତ କଲେ। ତାଙ୍କ ପାଦ ତଳେ ପଡ଼ି କାନ୍ଧି କାନ୍ଧି ବାଦଶାହଙ୍କ ହାତୀ ଉପହାର ଓ ସେମାନଙ୍କ ଘରର ଅଭାବ କଥା ଜଣାଇଲେ। ବୀରବଲ ସେମାନଙ୍କୁ ଆଶ୍ୱାସନା ଦେଇ ଉପଯୁକ୍ତ ଉପାୟଟିଏ ବତାଇ ଦେଲେ। ଦୁଇ ଭାଇ ଘରକୁ ଫେରି ହାତୀର ଲାଞ୍ଜ ଉପରେ ଗୋଟିଏ ବଡ଼ ଢୋଲ ବାନ୍ଧିଦେଲେ। ତା ଲାଞ୍ଜ ଆଗରେ ଗୋଟିଏ ମୋଟା କାଠି ବାନ୍ଧି ଦେଲେ। ତାପରେ ସେମାନେ ହାତୀକୁ ଗୌଡ଼ାଇ ଦେଲେ। ହାତୀ ଚାଲୁଥାଏ, ତା ଲାଞ୍ଜରେ ଢୋଲକୁ ପିଟୁଥାଏ। ଚାହୁଁ ଚାହୁଁ ଠୋ 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 ପିଲାମାନେ ତା ଚାରିପାଖରେ ବେଡ଼ିଯାଇ ତା ହଲ୍ଲା କଲେ। ହାତୀ ଜୋରରେ ବାଜିଲା, ଢୋଲ ଜୋରରେ ବାଜିଲା, ବଡ଼ ଲୋକମାନେ ହାତୀକୁ ଡରି ଏନେ ତେନେ ପଲାଇଲେ। ପିଲାମାନେ ବି କିଏ କୁଆଡ଼େ ଲୁଚିଗଲେ। ହାତୀ ଆଗେଇ ଯାଇ ପଶିଲା ବଜାରରେ, ପରିବା ବଜାରରୁ ଫଳମୂଲ ଲୁଟି କରି ଖାଇଲା। ଚାଲଘର କୁଣ୍ଠ ଉପାଡ଼ିଲି ଉପାଡ଼ି ଫୋପାଡ଼ି ଦେଲା। ତେବେ ଢୋଲପିଠା ସଙ୍ଗୀତ ରୀତିମତ ଚାଲିଥାଏ। ଲୋକମାନେ ଏ ଅଜବ ଦୃଶ୍ୟ ଦେଖି ଅକ୍ପକ୍ ହୋଇଗଲେ। ସେମାନେ ପଚାରି ବୁଝିଲେ ଯେ ସଙ୍ଗୀତଙ୍କ ଦୁଇ ଭାଇଙ୍କ ବାଦଶାହଙ୍କ ହାତୀଟି ଉପହାର ଦେଇଛନ୍ତି। ତେଣୁ ମୁଖ୍ୟ ମୁଖ୍ୟ ବ୍ୟବସାୟୀ ଏକାଠି ହୋଇ ସିଧା ସାକ୍ଷାତ କଲେ ବାଦଶାହଙ୍କ ତାଙ୍କ ରାଜସଭାରେ। ତାଙ୍କ ଉପହାର ହାତୀଟୁ ହାତୀର ଜୁଲୁମ କଥା ଶୁଣାଇ ସେମାନଙ୍କୁ ତା କବଳରୁ ରକ୍ଷା କରିବାକୁ ପ୍ରାର୍ଥନା କଲେ। ଅକବର ତାହା ଶୁଣି ବୀରବଲଙ୍କୁ କହିଲେ, ବର୍ତ୍ତମାନ ଆମର କର୍ତ୍ତବ୍ୟ କ'ଣ? ବୀରବଲ କହିଲେ, ହଜୁର, ଦୋଷୀକୁ ସିନା ଦଣ୍ଡ ଦିଆଯାଏ। ଆପଣ ନିରୀହ କଳାକାର ଦୁଇଟାକୁ ଦଣ୍ଡ ଦେଲ। ସାଧାରଣ ପ୍ରଜାମାନେ ହାତୀ ଲାଗି ହଇରାଣ ହେଲେ। ବର୍ତ୍ତମାନ ଏମିତି କରାଯାଉ, ମହନ୍ତକୁ ପଠାଇ ହାତୀକୁ ଆପଣଙ୍କ ହାତୀଶାଳକୁ ନେଇ ଆସନ୍ତୁ। ଦୁଇ ସଙ୍ଗୀତଙ୍କ ଆପଣଙ୍କ ହାତୀକୁ ସଙ୍ଗାତର ଉଦ୍ଦାତ ବନେଇ ସାରିଲେଣି। ତେଣୁ ସଙ୍ଗୀତକୁ ଦୁଇ ଭାଇଙ୍କୁ ଦରବାରକୁ ଡକାଇ ପୁରସ୍କାର ସ୍ୱରୂପ କିଛି ଧନ ଦିଅନ୍ତୁ। ଆକବର ସେମିତି କଲେ, ହାତୀକୁ ଫେରାଇ ଆଣିଲେ। କଳାକାର ଦୁଇ ଭାଇଙ୍କୁ ନିମନ୍ତ୍ରଣ କରି ଆଣି ରାଜସଭାରେ ନଗଦ 5,000 ପୁରସ୍କାର ଦେଲେ। ଏହାଦ୍ୱାରା ଗରିବ କଳାକାର ପରିବାରର ଅଭାବ ମେଣ୍ଟିଗଲା। ସେମାନେ ବୀରବଲଙ୍କ ପ୍ରଶଂସା ଚତୁର୍ଥକର ଗାଇ ବୁଲିଲେ। ଏପରି ବୀରବଲ ନିଜ ବିଚକ୍ଷଣ ବୁଦ୍ଧି ବଳରେ ରାଜା ପ୍ରଜା ସମସ୍ତଙ୍କ ସାହାଯ୍ୟ କରୁଥିଲେ। ପିଲାମାନେ, ଆମ୍ଭେମାନେ ମଧ୍ୟ ଏହିପରି ଯଦି ଆମ ଆଖପାଖ ଲୋକମାନଙ୍କୁ ସାହାଯ୍ୟ କରିବା, ତାହେଲେ ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରିବ। ଧନ୍ୟବାଦ।
ପିଲାମାନେ, କାହାଣୀ ଭଲ ଲାଗିଲା ତ? ଶୁଣିବା ଗୋଟିଏ ଭକ୍ତିମୟ ଗୀତ।
कैसा किया मेरा तूने अदा कांटों और कीलों से, फिर भी ना कम हुआ प्रेम तेरा, चांद के तूने ये जीवन दिया, फिर भी ना कम हुआ प्रेम तेरा, चांद के तूने ये जीवन दिया। मरते हुए माफ करके गया जुल्म सितम मेरे, मेरे लिए तूने खाई सदा दुनिया की ठोकरे। मरते हुए माफ करके गया जुल्म सितम, मेरे लिए तूने खाई सदा दुनिया की ठोकरे। ये क्या किया तूने, क्यों ये किया, चांद के तूने ये जीवन दिया। ये क्या किया तूने, क्यों ये किया, चांद के तूने ये जीवन दिया। मेरे गुनाहों की ली तूने सजा चाबुक की मार से, कुछ ना दिया मैंने कुछ ना दिया बदले में प्यार के, बदले में प्यार के, बदले में प्यार के।
श्रोता, ଏହି ଭକ୍ତିମୟ ଗୀତ ଆପଣଙ୍କୁ କେମିତି ଲାଗିଲା? ତାହେଲେ ବର୍ତ୍ତମାନ ପବିତ୍ର ଶାସ୍ତ୍ରରୁ ଶୁଣିବା ପରମେଶ୍ୱରଙ୍କର ବାକ୍ୟ।
ନମସ୍କାର ପ୍ରିୟ ଶ୍ରୋତା, ସେହି ସର୍ବସୃଷ୍ଟି ପରାକ୍ରମୀ ପରମେଶ୍ୱରଙ୍କ ମଧୁର ନାମରେ ମୁଁ ଆପଣମାନଙ୍କୁ ସ୍ୱାଗତ କରୁଅଛି। ସେହି ପରମେଶ୍ୱର ଆପଣଙ୍କୁ ଓ ଆପଣଙ୍କର ସହପରିବାରଙ୍କୁ ସୁସ୍ଥ ସବଳରେ ରଖନ୍ତୁ, ତାହାଙ୍କ ଅସୀମ ପ୍ରେମରେ ଭରାଇ ଦିଅନ୍ତୁ। ସେହି ସଦାପ୍ରଭୁ ଆପଣଙ୍କର ସହବର୍ତ୍ତୀ ରୁହନ୍ତୁ, ସବୁ ପ୍ରକାର ଦୁଃଖ କଷ୍ଟ ବାଧା ବିଘ୍ନରୁ ଦୂରରେ ରଖନ୍ତୁ ଓ ତାହାଙ୍କ ଆଶିଷରେ ଭରାଇ ଦିଅନ୍ତୁ। ପ୍ରିୟ ଶ୍ରୋତା, ଆସନ୍ତୁ ଆଜି ଆମ୍ଭେମାନେ କିଛି ସମୟ ସେହି ପରାକ୍ରମୀ ପରମେଶ୍ୱରଙ୍କ ବାକ୍ୟରୁ ଧ୍ୟାନ କରିବା। ଆଜିର ଆଲୋଚନା ହେଉଅଛି ଖ୍ରୀଷ୍ଟଙ୍କ ବହୁମୂଲ୍ୟ ରକ୍ତରେ ଆମେ ମୁକ୍ତ ପାଇବା। ତା ପୂର୍ବରୁ ଚାଲନ୍ତୁ ସେହି ପବିତ୍ର ଶାସ୍ତ୍ରରୁ ଗୋଟିଏ ସୌନ୍ଦର୍ଯ୍ୟ ପଦ ଧ୍ୟାନ କରିବା। ପ୍ରଥମ ପିତର 1:18-19, ଏଥୁତାରେ ତୁମ୍ଭେମାନେ ଆଉ ଆପଣାର ନୁହଁ, କିନ୍ତୁ ଏକ ବିଶେଷ ମୂଲ୍ୟରେ କ୍ରୟ କରାଯାଇଅଛ, ଯେନୁ ତୁମ୍ଭେମାନେ ଜାଣ ଯେ ତୁମ୍ଭମାନଙ୍କ ପିତୃପୁରୁଷମାନଙ୍କଠାରୁ ପ୍ରାପ୍ତ ପରାମ୍ବଗତ ନିରର୍ଥକ ଆଚାର ବ୍ୟବହାରରୁ ରୂପା କି ସୁନା ପରି କ୍ଷୟନୀୟ ବସ୍ତୁ ଦ୍ୱାରା ମୁକ୍ତ ନ ହୋଇ ବରଂ ନିଖୁଣ ଓ ନିଷ୍କଳ୍ପଙ୍କ ମେଷଶାବଙ୍କ ସଦୃଶ ଖ୍ରୀଷ୍ଟ ବହୁମୂଲ୍ୟ ରକ୍ତରେ ମୁକ୍ତ ହୋଇଅଛ। ପ୍ରିୟ ଶ୍ରୋତା, ତୁମ୍ଭେ କେବଳ ଈଶ୍ୱରଙ୍କଠାରେ
ସରଳତାରେ ବିଶ୍ୱାସ କରିବା ଫଳରେ ପବିତ୍ର ଆତ୍ମା ତୁମ୍ଭ ହୃଦୟରେ ଗୋଟିଏ ନୂତନ ଜୀବନ ଦେବେ। ତୁମ୍ଭେ ଜଣେ ଈଶ୍ୱରଙ୍କ ପରିବାରରେ ଜାତ ହେବ ଓ ତାହାଙ୍କ ସନ୍ତାନ ହେବ। ସେ ଯେପରି ଆପଣା ସନ୍ତାନ ଯୀଶୁଙ୍କୁ ପ୍ରେମ କରନ୍ତି ସେହିପରି ତୁମକୁ ସେହି ପରମେଶ୍ୱର ପ୍ରେମ କରିବେ। ବର୍ତ୍ତମାନ ତୁମ୍ଭେ ଆପଣଙ୍କୁ ଯୀଶୁଙ୍କୁ ପ୍ରଦାନ କରିଅଛ ଆଉ ଶୟତାନର ଅଧୀନରେ ନାହିଁ। ତାହାଙ୍କ ଠାରୁ ଆପଣାକୁ ପ୍ରତ୍ୟୁକ କର ନାହିଁ ଏବଂ ଦିନକୁ ଦିନ କହ ମୋ ଖ୍ରୀଷ୍ଟଙ୍କର ମୁଁ ତାହାଙ୍କୁ ଆପଣାକୁ ଦେଇଅଛି ଏବଂ ତାହାଙ୍କୁ ମାଗ ସେ ତୁମକୁ ତାହାଙ୍କର ଆତ୍ମାକୁ ଦାନ କରିବେ। ପ୍ରିୟ ସତା, ତାହାଙ୍କ ଅନୁଗ୍ରହରେ ସେ ତୁମକୁ ଧରି ରଖିବେ। ତୁମ୍ଭେ ଯେପରି ଈଶ୍ୱରଙ୍କଠାରେ ବିଶ୍ୱାସ କରିବା ଯୋଗୁଁ ତାହାଙ୍କର ସନ୍ତାନ ହୋଇଅଛ ସେହିପରି ତୁମ୍ଭେ ତାହାଙ୍କଠାରେ ଜୀବନଯାପନ କରିବା ବିଧେୟ। ଭକ୍ତ ପାଉଲ କହନ୍ତି ଏହିପରି, ପ୍ରିୟ ଶ୍ରୋତା, ସେ କହନ୍ତି, ଅତ ଏବେ ଖ୍ରୀଷ୍ଟ ଯୀଶୁଙ୍କୁ ପ୍ରଭୁ ବୋଲି ଯେପରି ଗ୍ରହଣ କରିଅଛ ତଦନୁସାରେ ତାହାଙ୍କ ସହଭାଗୀରେ ଆଚରଣ କର। ହଁ ପ୍ରିୟ ଶ୍ରୋତା, ଯେବେ ଆମ୍ଭେମାନେ ସେହି ଯୀଶୁଖ୍ରୀଷ୍ଟଙ୍କୁ ଆମ ଜୀବନରେ ସହଭାଗିତା କରିଅଛୁ ତାହେଲେ ଚାଲନ୍ତୁ ତନ୍ତନୁସାରେ ତାହାଙ୍କ ସହଭାଗିତାରେ ଆଚରଣ କରିବା ମଧ୍ୟ ଶିଖିବା। କେହି କେହି ଏହିପରି ବିଚାର କରିଥାନ୍ତି ଯେ ସେମାନେ ପରୀକ୍ଷା କାଳରେ ଅଛନ୍ତି, ତାହାଙ୍କ ଆଶୀର୍ବାଦ ଦାବି କରିବା ସ୍ୱରୂପ ପ୍ରମାଣ କରିବାକୁ ହେବ ଯେ ସେମାନେ ପରିବର୍ତ୍ତିତ ହୋଇଅଛନ୍ତି। ପ୍ରିୟ ଶ୍ରୋତା, କିନ୍ତୁ ସେମାନେ ଏବେ ମଧ୍ୟ ତାହାଙ୍କର ଆଶିଷ ଦାବି କରିପାରନ୍ତି ଯେହେତୁ ସେମାନଙ୍କୁ ଆହ୍ୱାନ କରିଛନ୍ତି। ସେମାନେ ଈଶ୍ୱରଙ୍କ ଅନୁଗ୍ରହର ଅଧୀନ ଅଟନ୍ତି। ଖ୍ରୀଷ୍ଟଙ୍କ ଆତ୍ମା ସେମାନଙ୍କ ଦୁର୍ବଳତାର ପ୍ରତିକାର କରନ୍ତି ଓ ମନ୍ଦର ପ୍ରତିରୋଧ କରନ୍ତି। ଯେବେ ଆମ୍ଭେମାନେ ଯେପରି ଅଛୁ ଠିକ୍ ସେହି ଅବସ୍ଥାରେ ଖ୍ରୀଷ୍ଟଙ୍କ ନିକଟକୁ ଆସୁ। ସେ ତାହା ଚାହାନ୍ତି, ଈଶ୍ୱର ଚାହାନ୍ତି କି ଆମେ ସେହି ଯେମିତି ଅଛୁ ସେମିତି ତା ପାଖକୁ ଯାଉ। ପାପିଷ୍ଟ ନିଷ୍ପାହିତ ଏବଂ ପରାଧୀନ ହେଲେ ସୁଦ୍ଧା ଆମ୍ଭେମାନେ ଆମମାନଙ୍କ ସରଳ ଦୁର୍ବଳତା ପାପିଷ୍ଟତା ଭୁଲଭ୍ରାନ୍ତି ସହ ତାହାଙ୍କ ଚରଣ ତଳକୁ ଆସି ଅନୁଶୋଚନା କରିବା ବାଞ୍ଛନୀୟ। ସେ ଆପଣା ପ୍ରେମମୟ ବାହୁରେ ଅଲିଙ୍ଗନ କରିବେ ଓ ତାହାଙ୍କ ଗୌରବ ଆମ ଚତୁର୍ଥ ଦିଗରେ ଘେରି ରହିବ। ପ୍ରିୟ ଶ୍ରୋତା, ସେ କ୍ଷତ ବନ୍ଧନ କରି ସମସ୍ତ ଅଶୁଚିତାକୁ ପରିଷ୍କାର କରିବେ। ଏହିଠାରେ ସହସ୍ର ସହସ୍ର ଲୋକେ ବିଫଳ ହୋଇଥାନ୍ତି। ସେମାନେ ବିଶ୍ୱାସ କରନ୍ତି ଯେ ଯୀଶୁ ସେମାନଙ୍କୁ ବ୍ୟକ୍ତିଗତ ଭାବେ କ୍ଷମା ଦିଅନ୍ତି ନାହିଁ। ଏହା ଭୁଲ ଧାରଣା। ସେମାନେ ଈଶ୍ୱରଙ୍କ ବାକ୍ୟ ନୁଆଇ ବିଶ୍ୱାସ କରନ୍ତି ନାହିଁ। ପ୍ରିୟ ଶ୍ରୋତା, ପ୍ରତ୍ୟେକ ପାପ କ୍ଷମା ବିନାମୂଲ୍ୟରେ ଦିଆଯାଏ। ଈଶ୍ୱରଙ୍କ ପାପ କ୍ଷମା ତୁମ ପ୍ରତି ସତ୍ୟ ନୁହେଁ ଏହି ସନ୍ଦେହ ମନରୁ ଦୂର କର। ପ୍ରିୟ ଶ୍ରୋତା, ଯେହେତୁ ସେହି ସଦାପ୍ରଭୁ ପ୍ରସ୍ତୁତ ଅଛନ୍ତି ଆମ ପାପ କ୍ଷମା କରିବା ନିମନ୍ତେ, ପ୍ରତ୍ୟେକ ବିଶ୍ୱାସୀ ମାନଙ୍କୁ ସେବାକାରୀ ଦୂତମାନଙ୍କ ଦ୍ୱାରା ବଲ ଏବଂ ଅନୁଗ୍ରହ ଖ୍ରୀଷ୍ଟ ଯୋଗାଇ ଦିଅନ୍ତି। ଯୀଶୁଖ୍ରୀଷ୍ଟ ସମସ୍ତଙ୍କ ନିମନ୍ତେ ଆପଣା ପ୍ରାଣ ଦେଲେ। ସୁତରାଂ କେହି ଏପରି ପାପୀ ନୁହନ୍ତି ଯେ ସେମାନେ ଶକ୍ତି ନିର୍ମଳତା ଓ ଧାର୍ମିକତା ପ୍ରାପ୍ତ ହେବେ ନାହିଁ, କିନ୍ତୁ ଯୀଶୁ ଅପେକ୍ଷାରେ ଅଛନ୍ତି ଯେପରି ସେ ସେମାନଙ୍କ ସକଳ ଦାଗଯୁକ୍ତ ଓ ପାପରେ କଲୁଷିତ ପୋଷାକ ସବୁ ନେଇ ଧାର୍ମିକତା ଶୁକ୍ଳ ପ୍ରଦାନ କରିବେ। ସମସ୍ତେ ଯେପରି ନ ମରି ବଞ୍ଚିବେ ଏହା ଈଶ୍ୱରଙ୍କ ଇଚ୍ଛା। ପ୍ରିୟ ଶ୍ରୋତା, ସମସ୍ତ ମାନବ ପରସ୍ପର ସହିତ ବ୍ୟବହାର କରିବା ସଦୃଶ୍ୟ ପରମେଶ୍ୱର ଆମମାନଙ୍କ ସଙ୍ଗେ ବ୍ୟବହାର କରନ୍ତି ନାହିଁ। ତାହାଙ୍କର ଚିନ୍ତାଧାରା ଅନୁଗ୍ରହ, ପ୍ରେମ ଓ କରୁଣା ଦୟାରେ ପରିପୂର୍ଣ୍ଣ। ସେ କହନ୍ତି, ଦୁଷ୍ଟ ଆପଣାର ପଥ ଓ ଅଧର୍ମିକ ଆପଣା ସଂକଳ୍ପ ପରିତ୍ୟାଗ କରୁ। ପୁଣି ସେ ସଦାପ୍ରଭୁଙ୍କ ପ୍ରତି ଫେରୁ, ତହିଁରେ ସେ ତାହାଙ୍କର ଓ ତାହାକୁ ଦୟା କରିବେ, ଆଉ ସେ ଆମ୍ଭମାନଙ୍କର ପରମେଶ୍ୱରଙ୍କ ପ୍ରତି ଫେରୁ, କାରଣ ସେ ବହୁଳ ରୂପରେ କ୍ଷମା କରିବେ। ଆମ୍ଭେ ତୁମର ଅଧର୍ମ ସବୁ ନିବିଡ଼ କୁହୁଡ଼ିରୁ ନ୍ୟାୟ ଓ ତୁମ୍ଭର ପାପ ସବୁ ମେଘ ପରି ମର୍ଜନା କରିଅଛୁ, ଆମ୍ଭ ନିକଟକୁ ଫେରି ଆସ, କାରଣ ଆମ୍ଭେ ତୁମକୁ ମୁକ୍ତ କରିଅଛୁ। ପ୍ରିୟ ଶ୍ରୋତା, ଏହିପରି ଈଶ୍ୱର ଆମ୍ଭମାନଙ୍କୁ ଆହ୍ୱାନ କରୁଅଛନ୍ତି କି ଆମ୍ଭେମାନେ ତାହାଙ୍କ ପାପକୁ ଫେରିଆସୁ। ସେ ଚାହାନ୍ତି କି ଆମେ ପାପରୁ ମୁକ୍ତ ହେଉ। ତାହେଲେ କାହିଁକି ଆମ୍ଭେମାନେ ବିଳମ୍ବ କରିବା? ଚାଲନ୍ତୁ ତାହା ପାଖକୁ ଯିବା ଓ ସେ ପାପର କ୍ଷମା ପ୍ରାପ୍ତ ହେବା। ଆହେ ଆମ୍ଭମାନଙ୍କ ପରାକ୍ରମୀ ସୃଷ୍ଟିକର୍ତ୍ତା, ସର୍ବଜ୍ଞାନୀ, ଆଦି ଅନନ୍ତ ପରମେଶ୍ୱର, ଧନ୍ୟବାଦ ଅର୍ପଣ କରୁଅଛୁ ଯେହେତୁ ଆମ ପାପ ସବୁ ତୁମେ କ୍ଷମା କରିଅଛୁ। ପ୍ରିୟ ପ୍ରଭୁ, ଭରାଇ ଦିଅ ଆମ ଜୀବନରେ ତୁମ ସେହି ଅନୁଗ୍ରହ, ପ୍ରେମ, ଦୟା, ଶାନ୍ତି, ଯେପରିକି ଆମ ଜୀବନ ସେହି ପ୍ରେମରେ ଚାଲି ରହୁ। ଆମେ ଏହି ମୁହୂର୍ତ୍ତରେ ଆମ ଜୀବନ ସବୁକିଛି ତୁମ ସେହି ପ୍ରେମମୟ ହସ୍ତରେ ସମର୍ପଣ କରୁଅଛୁ। ପ୍ରିୟ ଯୀଶୁ, ଆମ ପାପ ସବୁ କ୍ଷମା କର ଓ ଆମକୁ ରଖ ସେହି ପ୍ରେମମୟ ଫୁଲରେ। ଯୀଶୁ ନାମ ମାଗୁଅଛୁ, ଆମେନ୍।
ଶ୍ରୋତା, ଆମେ ଆଶା କରୁଛୁ ଯେ ପ୍ରଭୁଙ୍କର ବାକ୍ୟ ଆପଣଙ୍କୁ ଆଶିଷରେ ପରିପୂର୍ଣ୍ଣ କରିଅଛି। ଆହୁରି ଅଧିକ ଜାଣିବା ପାଇଁ ଓ ଆପଣଙ୍କର ମନ୍ତବ୍ୟ ଏହି ଠିକଣାରେ ଆମ ପାଖକୁ ଲେଖନ୍ତୁ। ଆମର ଠିକଣା ଆଡ଼ଭେଣ୍ଟିଷ୍ଟ ୱାର୍ଲ୍ଡ ରେଡ଼ିଓ, ପୋଷ୍ଟବକ୍ସ ନମ୍ବର 1446, ସାଲିସବରୀ ପାର୍କ, ପୁନା, ମହାରାଷ୍ଟ୍ର, ଇଣ୍ଡିଆ, ପିନ୍କୋଡ଼୍ 411037। ଫୋନ୍ ନମ୍ବର 2424143। ଆଶା କରୁଛି ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରିବେ। ନମସ୍କାର।